ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଗଲାକାଲି ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକଟି ପାଞ୍ଚଟା ବିଭାଗର ପାଞ୍ଚଟା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ସେଥିଭିତରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଲାଗି ବୟସୀମା 32-42 ବଛରକେ ବଢ଼ାବାର, ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା 341 ପଦବୀ ତିଆର କରବାର, ସରକାରୀ କାମକାଜ ଲାଗି ଏଆଇ ମିଶନ ଆର୍ ଏଆଇ ସେଲ୍ କାର୍ଯ୍ୟକାରୀ କରବାର ବାଗି ପ୍ରସ୍ତାବ ରହିଛି ବୋଲି ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ପାଞ୍ଚଟା ପ୍ରସ୍ତାବ ପ୍ରସ୍ଥାପନ କରାଯାଇଥିଲା, ମନ୍ତ୍ରିମଣ୍ଡଳ ଅନୁମୋଦନ କରାଯାଇଛି। ପ୍ରଥମ ହେଲା ଓଡ଼ିଶା ସରକାର ଗୋଟିଏ ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି, ସେଟା ଅନୁମୋଦନ କରାଯାଇଛି। ପ୍ରସ୍ତାବ ଅଛି ଯାହାକି ଅଛି ଓଡ଼ିଶା ସିଭିଲ ସର୍ଭିସ ଏଇଟା ବଢ଼ାଇ କରିକି 42 କରାଯାଏ। ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା 341 ପୋଷ୍ଟ କ୍ରିଏଟ କରାଯାଇଛି।
ବୈଠକଟି ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଇସାନୁ ଐତିହ୍ୟ ସହର ପୁରୀନୁ ମୂଲ ହେବା। ପୁରୀ ଜିଲ୍ଲାର ସାକ୍ଷୀଗୋପାଲ ପାଖର ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ଚାଷୀମାନଙ୍କ ସାଙ୍ଗେ ସିଧାସଳଖ କଥାବାର୍ତ୍ତା ହୋଇକରି ଚାଷବାସର ବ୍ୟବହାରିକ ସମସ୍ୟା ସମାଧାନ କରବାର ଦିଗେ ପଦକ୍ଷେପ ନିଆଯିବା ବୋଲି ଗଲାକାଲି ଓଡ଼ିଶା ପହଞ୍ଚିକରି ଶ୍ରୀ ଚୌହାନ କହିଛନ୍। ଅଭିଯାନ ଆଇବା 12 ତାରିଖ ତକ ଦେଶର ଭିନ୍ ଭିନ୍ ଜାଗାନ ହେବା। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆଜିଠାନୁ ଦୁଇଦିନିଆ ସାହିତ୍ୟିକ ସମ୍ମିଳନୀ ମୂଲ ହେବା। କେନ୍ଦ୍ର ସାହିତ୍ୟ ଏକାଡେମୀ ସହଯୋଗୀ ହେବାରକେ ଥିବା ସମ୍ମିଳନୀକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ। ଏଥି ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସହିତ ଦେଶର ଭିନ୍ ଭିନ୍ ଇଲାକାନୁ ଆସିଥିବା ସାହିତ୍ୟିକମାନେ ଯୋଗଦେବେ। ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକେ ସମର୍ଥନ କରବାର ସହିତ ଗାଁ ଇଲାକାର ମହିଳା ଉଦ୍ୟୋଗୀମାନଙ୍କୁ ତହକାବାର ଲକ୍ଷ୍ୟଟି ମିଶନ ଶକ୍ତି ବିଭାଗ ତରଫୁ ଆଜ ଭୁବନେଶ୍ୱରଠାରେ ଲକ୍ଷ୍ୟପତି ଦିଦି ସମ୍ମିଳନୀ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଲକ୍ଷ୍ୟପତି ଦିଦିମାନଙ୍କୁ ସମ୍ମାନିତ କରିବେ। ଏଥି 25 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷ୍ୟପତି ଦିଦିଙ୍କ ସହିତ ଅଧିକାରୀ ଜାତିସଂଘ ପ୍ରତିନିଧିମାନେ ଯୋଗ ଦେବେ। ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫୁ ଖରିଫ 2025 ଚାଷ ଲାଗି ରଣନୀତି ତିଆର କରାଯାଇଛି। ସାରା ରାଜ୍ୟ 58.50 ହେକ୍ଟର ଜମିନ୍ଥି ଖରିଫ ଚାଷ କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ସେଥିଭିତରୁ 35.95 ଲକ୍ଷ ହେକ୍ଟର ଜମିନ୍ଥି ଧାନ, 6.10 ଲକ୍ଷ ହେକ୍ଟର ଜମିନ୍ଥି ଡାଲ ଜାତୀୟ ଫସଲ, 2.25 ଲକ୍ଷ ହେକ୍ଟର ଜମିନ୍ଥି ତୈଳବୀଜ ଫସଲ କରବାର ଲାଗି କୃଷି ବିଭାଗ ଯୋଜନା ତିଆରି କରିଛି। ଏଥର ସରକାର ଚାଷୀମାନଙ୍କୁ 4 ଲକ୍ଷ କ୍ୱିଣ୍ଟାଲ ଭଲ ବିହନ ଯୋଗାଇଦେବେ। ସେନ୍ତା ସମୃଦ୍ଧ କୃଷକ ଯୋଜନାଟି ଇନ୍ପୁଟ୍ ସହିତ କ୍ୱିଣ୍ଟାଲ ପିଛା 3100 ଧାନ କିଣବେ। ଫସଲ ମହଜୁଦ ରଖବାରକେ 58 ଶୀତଳ ଭଣ୍ଡାର ବିଲ୍ ସ୍ଥାପନା କରିଛନ୍ ବୋଲି ସରକାର ଘୋଷଣା କରିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲି ମହିଳା ଆଉ ଶିଶୁ ବିକାଶ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ସୁଭଦ୍ରା ସମବେଦନା ଯୋଜନା ରୂପରେଖର ସମୀକ୍ଷା କରବାର ସହିତ ନିର୍ଭୟା ପାଣ୍ଠିକେ ବ୍ୟବହାର କରିକି ମହିଳା ହିଂସା ରୋକବାର ଦିଗେ ଜୋର୍ ଦେଇଛନ୍। ଏ ଅବସରରେ ରାଜ୍ୟ ମହିଳା ଆୟୋଗ ୱେବ୍ସାଇଟ୍ର ଢାଞ୍ଚା ତିଆରି ଆର୍ ନ୍ୟୁଜ୍ ଲେଟର୍କେ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍। ସେନ୍ତା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନଥି ଅଙ୍ଗନୱାଡ଼ି କର୍ମୀ ଆଉ ସହାୟିକାମାନଙ୍କୁ ସ୍କାର୍ଟ ତାଲିକା ଦେବାର ଉପରେ ଆଲୋଚନା କରିଛନ୍। ମହିଳା ଶିଶୁ ବିକାଶ ବିଭାଗ ଆଉ ଆଇନା ଏନ୍ଜିଓ ତରଫୁ ମିଳିତ ଭାବେ ଭୁବନେଶ୍ୱର ରାଜ୍ୟ ମହିଳା ଆଉ ଶିଶୁ ବିକାଶ ପ୍ରତିଷ୍ଠାନଠାରେ ଆଜି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯିବା। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଝାଡ଼ୁଆପଡ଼ା ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଜାଗେଶ୍ୱର ବାବା ଆଉ ବଡ଼ବଜାର ଶୀତଲେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣି ନୀତି ହେବା। ଇତର ଉତ୍ତରୁ ଆଇବାକାଲ କମିଟିମାନଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି। ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ବିହାଥି ଯୋଗ ଦେବାର ଲାଗି ଗଲାକାଲି ରାତି ସହରର ଦେବାଦେବୀଙ୍କୁ ନ୍ୟୁତା ଦେବାର ଲାଗି ନର୍ସିଂ ନ୍ୟୁତା କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚବାର ଉତ୍ତରୁ ଗଲାକାଲିଠାନୁ ଦକ୍ଷିଣ ଓଡ଼ିଶାର କେତେଟା ଜାଗାନ ଜବର ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାନୁ ମୌସୁମୀ ବାୟୁ ଠିକ୍ ଭାବେ ଆଗକେ ବଢ଼ି ଚାଲିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସେଡ଼େ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ବନିଥିବା ଲଘୁଚାପ ଉତ୍ତର ଦିଗ୍କେ ବଢ଼ିକରି ଆଜ ଅବପାତର ରୂପ ନେବା। ଇତାର ବଲେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର ସବୁ ଇଲାକାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।